आकाशवाणी संबलपुर आंचलिक खबर पढ़ुछन भारत गौरव दास जुहार। पहला मुख्य खबर, राष्ट्र निर्माण लगी वरिष्ठ नेतृत्व विकास जरूरी आए, कहले प्रधानमंत्री। देशे विदेशी छात्रंकर सुरक्षा पर दिया जाउछे जोर, वैदेशिक व्यापार मंत्रालय सूचना। प्रधानमंत्री आवास योजना ते आज तक 12.5 लाख हेछन पंजीकृत, सूचना दे पंचायतीराज मंत्री। और पृथ्वी में भाषा और सांस्कृतिक विविधता के प्रोत्साहित करवा लगी पालन कराउछे अंतर्राष्ट्रीय मातृभाषा दिवस। राष्ट्र निर्माण लगी सुनागरिक गठन आउ फी क्षेत्र न वरिष्ठ नेतृत्व विकास जरूरी है बोली प्रधानमंत्री नरेन्द्र मोदी कहिछन। नूआदिल्ली भारत मंडपम न आई स्कूल ऑफ अल्टीमेट लीडरशिप कनक्लेव सोल 2025 के उद्घाटन करी प्रधानमंत्री श्री मोदी कहिछन, विकसित भारत निर्माण लगी फी क्षेत्र नेतृत्व के तहकाबट्टा होछे सोल उद्देश्य। भारत आज पृथ्वीर शक्ति केन्द्र भाव उभा हेछे, सोल विश्व नेतृत्व गढ़ी पार बोली प्रधानमंत्री कहिछन।
साथियों, आज जब द स्कूल ऑफ अल्टीमेट लीडरशिप सोल अपने सफर का पहला बड़ा कदम उठा रहा है, कब आपको ये याद रखना है कि आपकी दिशा क्या है, आपका लक्ष्य क्या है। स्वामी विवेकानंद जी ने कहा था, गिव मी 100 एनर्जेटिक यंग मैन एंड वुमेन एंड आई शैल ट्रांसफॉर्म इंडिया।
दुदिनिया कॉन्क्लेव कार्यक्रम ही राजनीति, क्रीड़ा, कला, गणमाध्यम, आध्यात्मिक दुनिया आउ व्यवसाय बागीर भिन्न भिन्न क्षेत्र नेता माने सेमानकर प्रेरणादायी जीवनयात्रार अनुभूति बांटबे। भुवनेश्वर घोय विश्वविद्यालय नेपाली छात्री मृत्यु घटना के नेकरी आज वैदेशिक व्यापार मंत्रालय मुखपात्र रणधीर जयसवाल कहिछन, देशे विदेशी छात्र छात्री मानकर सुरक्षा के अधिक जोर दिया जाउछे। घटना दिन ठानु मंत्रालय ओडिशा सरकार आर विश्वविद्यालय कर्तृपक्षक संगे लगातार कथबार्ता करुछे, नेपाल सरकार संगे भी ई बाबदे आलोचना करछन। ओडिशा पुलिस घटनार मुख्य अभियुक्त सहित आउ केते लोक सेमानकर विरोधी मामला चलैछे बोली श्री जयसवाल कहिछन। समृद्ध ओडिशा गढ़वार लागि 8 मास आघनु यात्रा मूल कराइछे आर इथिर लागि 2036 मसिया के लक्ष्य धारित कराइछे बोली मुख्यमंत्री मोहन चरण माझी कहिछन। 7 नंबर विधानसभा बजेट अधिवेशन थी आज उपरबेला 2025-26 वार्षिक बजेट उपर आलोचनार उत्तर थी मुख्यमंत्री कहिछन जे बजेट थी शिक्षा, स्वास्थ्य, महिला सशक्तिकरण, भित्तिभूमि निर्माण आउ क्रीडा बागीर क्षेत्र उपर जोर दिया जाइछे। ई बजेट थी 2.90 लाख कोटी टंका अटकल कराइछे, जेंटा गला बछर ठानु 10% अधिकाए। से कहिछन जे जातीय राजपथ प्राधिकरण ढांचा थी ओडिशा राजपथ प्राधिकरण गठन कराजिबा, राज्य 2028 तक 75,000 किलोमीटर विश्वस्तरीय सड़क तैयार करवार लगी लक्ष्य रखाई। इतार छड़ा कृषि आउ आनुषंगिक क्षेत्र विकास लगी 37,838 कोटी टंकार व्यय बराद कराई। सुभद्रा योजना चाषी मानकु इनपुट सहायता देवार लगी दिया प्रतिश्रुति पालन कराई मुख्यमंत्री कहिछन। मुख्यमंत्री उत्तर रखबार बेलके विरोधी बीजेडी आर कांग्रेस विधायक माने किल्ला गगा करी कक्षत्याग करथिले। विधानसभा बजेट अधिवेशन आज सकाल बेला प्रश्नोत्तर आर शून्यकाल स्वाभाविक थिला। मुलतवी प्रस्ताव आलोचना थी विरोधी दल नेता तारा प्रसाद बाहिनीपति सामिल होकर भुवनेश्वर घरोई विश्वविद्यालय छात्री मृत्यु संग उठे घटना थी सरकार दोषी विरोधन कार्यानुष्ठान बारे बाचस्पति दावी करते। श्री बाहिनीपति प्रश्नर उत्तर थी उच्चशिक्षा मंत्री सूर्यवंशी सूरज कहते घटना के नेकर गोटे उच्चा दर्जार तीनजनिया कमिटी गठन कराई आर तदन चली विश्वविद्यालय प्रतिष्ठाता सहित केतेजन को हाजर हेबार लगी समन कराई। नेपाली छात्री मानक विश्वविद्यालय के फेरियाबार लगे मुख्यमंत्री निवेदन भिल कहछन बोली उच्च शिक्षा मंत्री श्री सूरज कहिछन। आपण माने खबर सुनुछन आकाशवाणी संबलपुर केन्द्रनु। प्रधानमंत्री आवास योजना थी आज तक 12,50,000 आवेदन करी पंजीकृत होइछन बोली पंचायतीराज आउ पानीय जलगण मंत्री रवि नारायण नायक कहिछन। से कहिछन योजना थी गुटे गुटे ब्लक नु 4-5 हजार लेखा हिताधिकारी आवेदन करिछन। गाँ गहली न पक्का नाइबा गरीब परिवार को इ योजना थी पक्का घर दार लगी गला मास 24 तारीख ठानु पंजीकरण प्रक्रिया मूल होइछे आउ इ प्रक्रिया मार्च 31 तारीख तक चलबा। हिताधिकारी माने जल्दी आवेदन करुन आर सरकारी योजनार लाभ उठन बोली मंत्री श्री नायक कहिछन। राज्यर 2,158 सरकारी हाईस्कूल के कामचला प्रधान शिक्षक माने चलाउछन बोली विधानसभा न आज गुटे अणतारका प्रश्नर उत्तर थी विद्यालय आउ गणशिक्षा मंत्री नित्यानंद गुंडा कहिछन। से कहिछन ओडिशा हाईकोर्टकर अंतरीण रहितादेश लागि केतेटा स्कूल न प्रधान शिक्षक पदवी एतक पूरा करा जाय नै परि सेंता बयमेटा सरकारी उच्च विद्यालय न ଓଇଏସ୍ ଦୁଇ ପଦବୀ ଖାଲି ପଡ଼ିଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ଦେବଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼ ଆର୍ ରାୟଗଡ଼ା ଜିଲ୍ଲାର ଗୋଟେ ଲେଖା ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଖୋଲାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ବଂଶୀ ସୁରଜ କହିଛନ୍। ବିଧାନସଭାର ଗୋଟିଏ ପ୍ରଶ୍ନ ଉତ୍ତର ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍, କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ରୁଷା ଏକ ଅଧୀନଥି ଏହି ଜିଲ୍ଲାମାନଙ୍କୁ ଆଦର୍ଶ ସ୍ନାତକ ମହାବିଦ୍ୟାଳୟମାନ ଖୋଲାଯାଇଛି। ରାଜ୍ୟ ଫି ବିଧାନସଭା ମଣ୍ଡଳୀନ ଗୋଟିଏ ଲେଖା ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଖୋଲିବା ଲାଗି କେନ୍ସି ପ୍ରସ୍ତାବ ନାଇଁ ବୋଲି ମନ୍ତ୍ରୀ ଶ୍ରୀ ସୁରଜ ବିଧାନସଭାର ଆଉ ଗୋଟିଏ ପ୍ରଶ୍ନ ଉତ୍ତରଥି କହିଛନ୍। ଆଜି ଆନ୍ତର୍ଜାତିକ ମାତୃଭାଷା ଦିବସ, ପୃଥିବୀ ମାତୃଭାଷାମାନଙ୍କେ ବଞ୍ଚାବା ଲାଗି ବାଂଲାଦେଶ ପ୍ରସ୍ତାବକେ 1999 ୟୁନେସ୍କୋ ଆନ୍ତର୍ଜାତୀୟ ମାତୃଭାଷା ଦିବସକେ ସ୍ୱୀକୃତି ଦେଇଥିଲା। ସେଦିନ ମାତୃଭାଷା ସୁରକ୍ଷା ଆର୍ ପ୍ରସାର ଲାଗି ଆଜିର ଦିନକେ ସାରା ପୃଥିବୀର ମାତୃଭାଷା ଦିବସ ଭାବେ ପାଳନ କରାଯାଉଛି। ଭାଷାବିତ୍ମାନଙ୍କର ଅନୁମାନ ଅନୁସାରେ ପୃଥିବୀର ପାଖାପାଖି 7000 ଭାଷାତି ଲୋକମାନେ କଥା ଆସନ୍। ସେ ଭିତରୁ ବଡ଼ଭାଗି ଏହାଦେ ସଙ୍କଟାପନ୍ନ ଅବସ୍ଥାଟି ଅଛେ। ଏହି ଶତାବ୍ଦୀ ଶେଷ ବେଲ୍କେ ପାଖାପାଖି 1500 ଭାଷା ଲୋପ ପାଇଯିବା ବୋଲି ଆଶଙ୍କା କରାଯାଉଛି। ଓଡ଼ିଶାର ମାଣ୍ଡ, ପର୍ଜି, ପେଙ୍ଗୋ ଭାଷା ଭିଲ୍ ଲୋପ ପାଇବାର ସମ୍ଭାବନା ରହିଛି। ସେଥିଲାଗି ସରକାର ଏ ବଛର ଆନ୍ତର୍ଜାତୀୟ ମାତୃଭାଷା ଦିବସ ବାର୍ତ୍ତା ରଖିଛନ୍, ଆନ୍ତର୍ଜାତୀୟ ମାତୃଭାଷା ଦିବସ ରୌପ୍ୟ ଜୟନ୍ତୀ ଉତ୍ସବ। ଆନ୍ତର୍ଜାତୀୟ ମାତୃଭାଷା ଦିବସ ଉଦେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜନକେ କହିଛନ୍, ମାତୃଭାଷା ସାହିତ୍ୟକେ ସମୃଦ୍ଧ କରିବା ସହିତ ଚିନ୍ତା, ଚେତନା ଆର୍ ଭାବନା ପରିପ୍ରକାଶ କରିବା ବଢ଼ିଆ ଜରିଆ। ମାତୃଭାଷା ଦିବସଟି ଓଡ଼ିଆ ଶବ୍ଦଭଣ୍ଡାର ଆର୍ ସାହିତ୍ୟକେ ଆହୁରି ସମୃଦ୍ଧ କରବାର୍କେ କାମ କରବାର୍କେ ମୁଖ୍ୟମନ୍ତ୍ରୀ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳ 11 ଆକାଶବାଣୀରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରବେ। ଏଇଟା ତାଙ୍କର 119 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଏଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଥି ଭିଲ୍ ଏଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ସେହିଦିନ ରାତି 8 ଆଞ୍ଚଳିକ ଭାଷାନ୍ତରଣର ଫେର୍ଘାଏ ପ୍ରସାରଣ କରାଯିବା। ମହିଳାମାନଙ୍କୁ ସଶକ୍ତ କରିବା ଲାଗି ରାଜ୍ୟ ସରକାର ଆଇବାକାଲିଠାରୁ ସୁଭଦ୍ରା ଶକ୍ତି ମେଳାର ଶୁଭାରମ୍ଭ କରିବେ। ରାଜ୍ୟସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଭୁବନେଶ୍ୱରଠାରେ ହେବାର ଥିବା ବେଳେ କେତେଟା ଜ୍ଞାନ ଭିଲ୍ କାର୍ଯ୍ୟକ୍ରମ ଆୟୋଜନ କରାଯିବା। ଆଗାମୀ ମାସର 2 ତକ ହେବାର ଥିବା ମେଳାଥି ରାଜ୍ୟର ଭିନ୍ ଭିନ୍ ଇଲାକାର ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଆଉ ଉତ୍ପାଦ ଗୋଷ୍ଠୀମାନେ ଭିନ୍ ଭିନ୍ ସାମଗ୍ରୀ ପ୍ରଦର୍ଶନ ଆଉ ବିକ୍ରି କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ସୁଭଦ୍ରା ଶକ୍ତି ମେଳା ହେଉଛି ଲକ୍ଷପତି ଦିଦି ବନେଇବା ପାଇଁ ଯେଉଁ ସ୍ୱୟଂ ସହାୟିକା ଗୋଷ୍ଠୀମାନେ ଦିନରାତି ପରିଶ୍ରମ କରି ନିଜର ଉତ୍ପାଦିତ ସାମଗ୍ରୀକୁ ବଜାର ପାଉନାହାନ୍ତି, ଗୋଟିଏ ବିଶ୍ୱସ୍ତରୀୟ ଜାଗାରେ ତାଙ୍କ ପ୍ରଦର୍ଶନୀ କରିବା ଜନତା ମୈଦାନରେ, ଏବଂ ତାଙ୍କୁ ଆଗକୁ ଗୋଟିଏ ଭଲ ବଜାର ଉପଲବ୍ଧ କରି ଲକ୍ଷପତି ଦିଦି କରିବା ଏ ମେଳାର ଲକ୍ଷ୍ୟ ହେବ। ଯେଉଁମାନେ କ୍ୱାଲିଟେଟିଭ ପ୍ରଡକ୍ଟ ତିଆରି କରୁଛନ୍ତି, ଯେଉଁମାନେ ଲକ୍ଷପତି ଦିଦିର ପ୍ରମୋସନ ଲିଷ୍ଟରେ ଅଛନ୍ତି, ଟାର୍ଗେଟେଡ୍ ଅଛନ୍ତି, ଯଦି ଆମ ପାଖରେ ସେମିତି କିଛି ଅଛି ତାହେଲେ ଆମେ ସେମାନଙ୍କୁ ଏ ମେଳାରେ ଦେଖାଇବାର ସୁଯୋଗ ଦେବୁ।
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ ପରୀକ୍ଷା ଆଇଷ୍ଠାନ ମୂଲ ହୋଇଛେ। ପହିଲା ଦିନ ଓଡ଼ିଆ ମାତୃଭାଷା ପରୀକ୍ଷା ହୋଇଛେ। ଏ ବଛର 30 ଜିଲ୍ଲାର 3,029 ପରୀକ୍ଷା କେନ୍ଦ୍ରର 520,649 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍। ସେଥିରେ ଭିତରୁ ପଶ୍ଚିମ ଓଡ଼ିଶା 9 ଜିଲ୍ଲାର 1,16,822 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍। ନୂଆପଡ଼ା ଜିଲ୍ଲାର 52 ପରୀକ୍ଷା କେନ୍ଦ୍ରର 6,561 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍। ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ଆଉ ମାଧ୍ୟମିକ ବୋର୍ଡ ତରଫରୁ 3 ସ୍କ୍ୱାଡ୍ ପରୀକ୍ଷା କେନ୍ଦ୍ରକେ ତଦାରଖ କରିଛନ୍। ସେନ୍ତା ବୌଦ୍ଧ ଜିଲ୍ଲାର 32 ପରୀକ୍ଷା କେନ୍ଦ୍ରର 6,404 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍। 125 ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଆଉ ଜିଲ୍ଲା ଶିକ୍ଷାଧିକାରୀ ଭିନ୍ ଭିନ୍ ପରୀକ୍ଷା କେନ୍ଦ୍ରମାନେ ବୁଲି କରି ତଦାରଖ କରିଥିଲେ। ରାଷ୍ଟ୍ର ନିର୍ମାଣ ଲାଗି ବଳିଷ୍ଠ ନେତୃତ୍ୱର ବିକାଶ ଜରୁରୀ କହିଲେ ପ୍ରଧାନମନ୍ତ୍ରୀ। ଦେଶେ ବିଦେଶୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ଦିଆଯାଉଛି ଜୋର୍, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା। ଆଉ ପୃଥିବୀ ଭାଷା ଆର୍ ସାଂସ୍କୃତିକ ବିବିଧତାକେ ପ୍ରୋତ୍ସାହିତ କରିବା ଲାଗି ପାଳନ କରାଯାଉଛି ଆନ୍ତର୍ଜାତୀୟ ମାତୃଭାଷା ଦିବସ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।